ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗାନ୍ଧୀନଗରଠାରେ ଅକ୍ଷୟ ଶକ୍ତି ବିଶ୍ୱ ଶିଳ୍ପ ପୁଞ୍ଜିନିବେଶ ସମ୍ମିଳନୀର କରିବେ ଉଦ୍ଘାଟନ, ଅହମ୍ମଦାବାଦରୁ ଭୁଜ୍ ମଧ୍ୟରେ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଜାମ୍ମୁ କାଶ୍ମୀର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ଶେଷ ହେବ ପ୍ରଚାର କାର୍ଯ୍ୟ, ମତଦାନ ଆସନ୍ତା 18 ତାରିଖରେ, ଦେଶବ୍ୟାପୀ ଆଜି ପାଳନ କରାଯାଉଛି ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ମିଲାଦ୍ ଉନ୍ ନବୀ, ରାଜସ୍ଥାନର ପିନ୍ଦ୍ୱାରାଠାରେ ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ, 18 ଗୁରୁତର, ଏବଂ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଆଜି ଭାରତ ଭେଟିବ ଦକ୍ଷିଣ ଆଫ୍ରିକାକୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗାନ୍ଧୀନଗରର ମହାତ୍ମା ମନ୍ଦିରଠାରେ ଚତୁର୍ଥ ଅକ୍ଷୟ ଶକ୍ତି ବିଶ୍ୱ ଶିଳ୍ପ ପୁଞ୍ଜିନିବେଶ ସମ୍ମିଳନୀର ଚତୁର୍ଥ ସଂସ୍କରଣକୁ ଉଦ୍ଘାଟନ କରିବେ। କେନ୍ଦ୍ର ନୂତନ ଏବଂ ନବୀକରଣ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ଅକ୍ଷୟ ଶକ୍ତି ଉତ୍ପାଦନ ଏବଂ ଦେଶର ବିକାଶ ଦିଗରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋକପାତ କରାଯିବ। ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଏହି ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ରହିବେ। ଏ ସମ୍ପର୍କରେ ଆମ ସମ୍ଭାଦଦାତା ସୂଚନା ଦେଇ କହିଛନ୍ତି, ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ 40ରୁ ଅଧିକ ଅଧିବେଶନ ଅନୁଷ୍ଠିତ ହେବ। ଏହି ଅଧିବେଶନଗୁଡ଼ିକରେ ମୁଖ୍ୟତଃ ସବୁଜ ହାଇଡ୍ରୋଜେନ୍, ଅଭିନବ ପୁଞ୍ଜି ବିନିଯୋଗ ଏବଂ ଭବିଷ୍ୟତରେ ଶକ୍ତି ସମସ୍ୟାର ସମାଧାନ ଉପରେ ଆଲୋଚନା କରାଯିବ। 140 ଦେଶରୁ 25,000 ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବାର ଆଶା କରାଯାଉଛି। ଜର୍ମାନୀ, ଅଷ୍ଟ୍ରେଲିଆ, ଡେନମାର୍କ ଏବଂ ନରୱେ ଏହି ସମ୍ମିଳନୀର ଭାଗିଦାରୀ ରାଷ୍ଟ୍ର ରୂପେ ଅଂଶଗ୍ରହଣ କରୁଥିବାବେଳେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତେଲଙ୍ଗାନା ଓ ଉତ୍ତରପ୍ରଦେଶ ଭାଗିଦାରୀ ରାଜ୍ୟ ଭାବେ ଯୋଗ ଦେଉଛନ୍ତି। ଏଥିସହିତ ସେଠାରେ ଏ ସମ୍ପର୍କିତ ଏକ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଘରୋଇ କମ୍ପାନୀ, ଷ୍ଟାର୍ଟଅପ୍ ଓ ପ୍ରମୁଖ ଶିଳ୍ପାନୁଷ୍ଠାନଗୁଡ଼ିକ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ। ଆସନ୍ତା 18 ତାରିଖ ଦିନ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗୁଜରାଟ ଗସ୍ତ ଅବସରରେ ସେ ଅହମ୍ମଦାବାଦରୁ ଗାନ୍ଧୀନଗର ଏବଂ ଗିଫ୍ ସହରକୁ ଅହମ୍ମଦାବାଦ ମେଟ୍ରୋ ରେଳ ସଂଯୋଗୀକରଣର ଦ୍ୱିତୀୟ ପର୍ଯ୍ୟାୟକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ଆଜି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ହିତାଧିକାରୀଙ୍କ ସହିତ ମଧ୍ୟ ଭାବ ବିନିମୟ କରିବେ। ପରେ ଶ୍ରୀ ମୋଦି ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍ର ଶୁଭାରମ୍ଭ କରିବେ। ଅହମ୍ମଦାବାଦରୁ ଭୁଜ୍ ମଧ୍ୟରେ ଏହି ମେଟ୍ରୋ ସେବା ଉପଲବ୍ଧ ହେବ। ଏଥିସହିତ ପ୍ରଧାନମନ୍ତ୍ରୀ 8,000 କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଜାମ୍ମୁ କାଶ୍ମୀର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର କାର୍ଯ୍ୟ ଶେଷ ହେବ। 7 ଜିଲ୍ଲାର 24 ବିଧାନସଭା ଆସନ ଲାଗି ଆସନ୍ତା 18 ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ। ଏହି ଜିଲ୍ଲାଗୁଡ଼ିକ ହେଲା ଡୋଡା, କିସ୍ତୱାର, ରାମବନ, ଅନନ୍ତନାଗ, ପୁଲୱାମା, କୁଲଗାଓଁ ଓ ସୋପିଆନ୍। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା 25 ତାରିଖ ଦିନ ମତଦାନ ହେବାକୁ ଥିବାବେଳେ ଅକ୍ଟୋବର 1 ତାରିଖ ଦିନ ତୃତୀୟ ପର୍ଯ୍ୟାୟ ଭୋଟ୍ଦାନ କରାଯିବ। ଅକ୍ଟୋବର 8 ତାରିଖ ଦିନ ଭୋଟ୍ ଗଣତି ହେବ। 90 ଆସନ ବିଶିଷ୍ଟ ଜାମ୍ମୁ କାଶ୍ମୀର ବିଧାନସଭାରେ 7 ଆସନ ଅନୁସୂଚିତ ଜାତି ପାଇଁ ଏବଂ 9 ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି। ଜାମ୍ମୁ କାଶ୍ମୀରରେ 3 ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ସମ୍ପନ୍ନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା 18 ତାରିଖରେ ମତଦାନ ହେବାକୁ ଥିବାରୁ ସମ୍ପୃକ୍ତ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହି ନିର୍ବାଚନ 16 ବିଧାନସଭା ଆସନ ଲାଗି ଅନୁଷ୍ଠିତ ହେବ। ସେଥିମଧ୍ୟରୁ ଦକ୍ଷିଣ କାଶ୍ମୀରର କୁଲଗାଓଁ ବିଧାନସଭା ଆସନ ଅନେକ ଗୁରୁତ୍ୱ ବହନ କରେ। ସେଠାରେ 1,17,322 ଜଣ ମତଦାତା 10 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ମତଦାତାଙ୍କ ମଧ୍ୟରୁ 58,477 ପୁରୁଷ ଓ 58,845 ଜଣ ମହିଳା ଭୋଟର ରହିଛନ୍ତି। ଏହି ବିଧାନସଭା ଆସନ ଲାଗି ସିପିଆଇଏମ୍ ନେତା ତଥା 4 ବିଧାୟକ ରହିଥିବା ମହମ୍ମଦ ୟୁସୁଫ୍ ତାରିଗାମୀ ଚଳିତଥର ନ୍ୟାସନାଲ୍ କନ୍ଫରେନ୍ସ ଓ କଂଗ୍ରେସ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟସଭା ସାଂସଦ ନଜିର୍ ଅହମ୍ମଦ ଲାୱେ ପିପୁଲ୍ସ କନ୍ଫରେନ୍ସ ପକ୍ଷରୁ ଟିକେଟ୍ ପାଇଥିବାବେଳେ ପିଡିପି ପକ୍ଷରୁ ମହମ୍ମଦ ଅମିନ୍ ଦାନ୍ଙ୍କୁ ପ୍ରାର୍ଥୀ କରାଯାଇଛି। ଅନ୍ୟପକ୍ଷରେ ସ୍ୱାଧୀନ ପ୍ରାର୍ଥୀ ସାୟର ଅହମ୍ମଦ ରେସିଙ୍କୁ ଜମାତ୍ ଇସ୍ଲାମୀ ସମର୍ଥନ ଦେଉଛି। ଏହି ବିଧାନସଭା ଆସନରେ ମତଦାତାମାନେ ଯେଭଳି ସୁରୁଖୁରୁରେ ମତଦାନ କରିପାରିବେ ସେଥିଲାଗି ଭାରତୀୟ ନିର୍ବାଚନ ଆୟୋଗ 134 ମତଦାନ କେନ୍ଦ୍ର ସ୍ଥାପନ କରିଛନ୍ତି। ମୁକ୍ତ ଅବାଧ ନିର୍ବାଚନ ପରିଚାଳନା ଲାଗି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ଆୟୋଗଙ୍କ ପକ୍ଷରୁ ଅନ୍ୟାନ୍ୟ ପଦକ୍ଷେପ ସୁନିଶ୍ଚିତ କରାଯାଇଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ପ୍ରଫେଟ୍ ମହମ୍ମଦଙ୍କ ଜନ୍ମଦିନକୁ ମିଲାଦ୍ ଉନ୍ ନବୀ ଭାବେ ପାଳନ କରାଯାଏ। ଏହି ଅବସରରେ ମହାପୁରୁଷ ମହମ୍ମଦଙ୍କର ଜୀବନ ଓ ଜୀବନାଦର୍ଶକୁ ଜନସାଧାରଣଙ୍କ ମଧ୍ୟରେ ପ୍ରସାର କରିବା ଉଦ୍ଦେଶ୍ୟରେ ମିଲାଦ୍ ମେହଫିଲ୍ସ ଓ ସିରାତ୍ ସମ୍ମିଳନୀମାନ ଆୟୋଜିତ ହୋଇଛି। ଏହି ଅବସରରେ ଅନେକ ସ୍ଥାନରେ ମିଲାଦ୍ ଶୋଭାଯାତ୍ରାମାନ ମଧ୍ୟ ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଉପଲକ୍ଷେ ଗତକାଲି ମୁସଲମାନ ସମ୍ପ୍ରଦାୟ ସମେତ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କ ବାର୍ତ୍ତାରେ କହିଛନ୍ତି, ପ୍ରଫେଟ୍ ମହମ୍ମଦ ସମସ୍ତଙ୍କୁ ପ୍ରେମ ଏବଂ ଭାଇଚାରାର ଭାବନାକୁ ସୁଦୃଢ଼ କରିବାକୁ ପ୍ରେରଣା ଦେଇଥିଲେ ଏବଂ ସମାଜରେ ସମାନତା ଓ ସୌହାର୍ଦ୍ଦ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ପ୍ରତି ଦୟାଶୀଳ ହୋଇ ମାନବିକତାର ସେବା କରିବାକୁ ସେ ଲୋକଙ୍କୁ ଉତ୍ସାହିତ କରିଥିଲେ। ପବିତ୍ର କୋରାନ୍ର ଶିକ୍ଷାକୁ ଗ୍ରହଣ କରି ଏକ ଶାନ୍ତିପୂର୍ଣ୍ଣ ସମାଜ ଗଠନ ପାଇଁ ସଂକଳ୍ପ ନେବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। କନ୍ୟା ସଂକ୍ରାନ୍ତିରେ ଦେବଶିଳ୍ପୀ ଶ୍ରୀ ବିଶ୍ୱକର୍ମାଙ୍କ ଆବିର୍ଭାବ ହୋଇଥିବାରୁ ଆଜି ଭକ୍ତି ଓ ନିଷ୍ଠାର ସହ ଶ୍ରୀ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କରାଯାଉଛି। ବିଶ୍ୱକର୍ମାଙ୍କୁ ନିର୍ମାଣ ଏବଂ ସୃଜନର ଦେବତା ଭାବେ ପୂଜା କରାଯାଇଥାଏ। ଧାର୍ମିକ ତଥ୍ୟ ଆଧାରରୁ ଜଣାଯାଏ ଯେ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଦେବଶିଳ୍ପୀ ବିଶ୍ୱକର୍ମା ସମଗ୍ର ସୃଷ୍ଟି ଅର୍ଥାତ୍ ବିଶ୍ୱଭୁବନ ନିର୍ମାଣ କରିଥିଲେ। ଦେବତାମାନଙ୍କ ସମସ୍ତ ଅସ୍ତ୍ରଶସ୍ତ ବିମାନ ଆଦି ତାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ସ୍ୱର୍ଗର ଅମରାବତୀ ଶ୍ରୀ ବିଶ୍ୱକର୍ମାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ। ଇନ୍ଦ୍ରପୁରୀ, ଦ୍ୱାରିକା, ହସ୍ତିନାପୁର, ସ୍ୱର୍ଗଲୋକ, ସ୍ୱର୍ଣ୍ଣଲଙ୍କା ଆଦି ଶ୍ରୀ ବିଶ୍ୱକର୍ମାଙ୍କ ଶ୍ରେଷ୍ଠ ନିର୍ମାଣର ନିଦର୍ଶନ ବୋଲି ପୁରାଣ ଶାସ୍ତ୍ରରେ କୁହାଯାଇଛି। ବୈଷୟିକ ଶିକ୍ଷାନୁଷ୍ଠାନ ସହ ବିଭିନ୍ନ ଶିଳ୍ପାଞ୍ଚଳ ଏବଂ ଅନୁଷ୍ଠାନ ପକ୍ଷରୁ ଏଥିଲାଗି ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଛି। ରାଜସ୍ଥାନରେ ସିରୋହି ଜିଲ୍ଲା ଅନ୍ତର୍ଗତ ପିନ୍ଦ୍ୱାରା ଥାନା ଅଞ୍ଚଳରେ ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 18 ଜଣ ଗୁରୁତର ହୋଇଛନ୍ତି। ଏକ ଟ୍ରକ୍ ସହ ଗୋଟିଏ ଜିପ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ସିରୋହି ପୁଲିସ୍ ଅଧୀକ୍ଷକ ଅନିଲ କୁମାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରାୟ 37 ଜଣ ଲୋକଙ୍କୁ ନେଇ ଯାଉଥିବା ସମ୍ପୃକ୍ତ ଜିପ୍ଟି ଭୁଲ୍ ପଟେ ଯିବା ଦ୍ୱାରା ଏହି ଦୁର୍ଘଟଣା ଘଟିଛି। ତେବେ ପୁଲିସ୍ ଖବର ପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ସହିତ ଗୁରୁତରମାନଙ୍କୁ ଚିକିତ୍ସା ଲାଗି ହସ୍କିଟାଲରେ ଭର୍ତ୍ତି କରିଛି। ଉଦୟପୁର ଜିଲ୍ଲାର ଉଗ୍ରସାଗର ଅଞ୍ଚଳର ଏହି ଯାତ୍ରୀମାନେ ପାଲିସ୍ଥିତ ନାକଡ଼ା ମନ୍ଦିରକୁ ଯାଉଥିଲେ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30ରେ ପ୍ରସାରଣ କରାଯିବ। ଆଜିର ବିଷୟବସ୍ତୁ ରହିଛି, ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ସ୍ୱଚ୍ଛ ଭାରତ ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ପଦକ୍ଷେପ। ଜଳଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ସ୍ୱଚ୍ଛ ଭାରତ ମିଶନର ନିର୍ଦ୍ଦେଶକ ତଥା ଯୁଗ୍ମ ସଚିବ ଜିତେନ୍ଦ୍ର ଶ୍ରୀବାସ୍ତବ ଏବଂ ପୂର୍ତ୍ତ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ ଅନିତା ମୀନା ବିଶେଷଜ୍ଞ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଏବଂ 011-233-1444 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆଜି ରାତି 9:30ରେ ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ମଧ୍ୟ ଶୁଣାଯାଇପାରିବ। ଏତଦ୍ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ଉପଲବ୍ଧ ହେବ। ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ। ଚୀନ୍ର ହୁଲୁନ୍ବୁରିଠାରେ ଆଜି ଭାରତୀୟ ସମୟ ଅପରାହ୍ନ 3:30ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତ ଏହି ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଚୀନ୍କୁ 3-0, ଜାପାନକୁ 5-1, ମାଲେସିଆକୁ 8-1, କୋରିଆକୁ 3-1 ଏବଂ ପାକିସ୍ତାନକୁ 2-1 ଗୋଲ୍ରେ ପରାସ୍ତ କରି ଅପରାଜୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗାନ୍ଧୀନଗରରେ ଅକ୍ଷୟ ଶକ୍ତି ବିଶ୍ୱ ଶିଳ୍ପ ପୁଞ୍ଜିନିବେଶ ସମ୍ମିଳନୀର କରିବେ ଉଦ୍ଘାଟନ। ଅହମ୍ମଦାବାଦରୁ ଭୁଜ୍ ମଧ୍ୟରେ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଜାମ୍ମୁ କାଶ୍ମୀର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ଶେଷ ହେବ ପ୍ରଚାର କାର୍ଯ୍ୟ, ମତଦାନ ଆସନ୍ତା 18 ତାରିଖରେ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ମିଲାଦ୍ ଉନ୍ ନବୀ ଏବଂ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଆଜି ଭାରତ ଭେଟିବ ଦକ୍ଷିଣ ଆଫ୍ରିକାକୁ। ଅଧିକ ସମ୍ଭାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।